ମୋ ନାମ ବୁଦ୍ଧେଶ୍ୱର ସାହୁ, ଠିକଣା 38 ନମ୍ବର ୱାର୍ଡ ମୁଣ୍ଡା ସାହି ବସ୍ତି। ମୁଁ କହିବା ପାଇଁ ଚାହୁଁଛି ଯେ ଖରା ଦିନରେ ମାଟି ମାଠିଆରେ ପାଣି ରଖି ପିଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର। ଫ୍ରିଜ ଫ୍ରିଜ ପାଣି ଅପେକ୍ଷା ମାଠିଆ ପାଣି ଆମ ଦେହକୁ ଭଲ ରଖିଥାଏ। ଯାହା ବି ଗ୍ୟାସ ପ୍ରୋବ୍ଲେମ ଥାଏ ତାହା ମଧ୍ୟ ଦୂର ହୋଇଥାଏ। ଏତିକି ଏତିକି କହି ମୁଁ ବାର୍ତ୍ତା ରଖିବାକୁ ଚାହୁଁଛି। ଧନ୍ୟବାଦ।